ନମସ୍କାର, ଆରମ୍ଭ କରୁଛୁ ଆମର ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା। ପବିତ୍ର ବାଇବଲ କହେ, ହେ ପରିଶ୍ରାନ୍ତ ଭାରଗ୍ରସ୍ତ ଲୋକ ସମସ୍ତେ ମୋ ନିକଟକୁ ଆସ, ମୁଁ ତୁମମାନଙ୍କୁ ବିଶ୍ରାମ ଦେବି। ଆସନ୍ତୁ ସେହି ଜୀବନଦାତାଙ୍କର ପରିଚୟ ପାଇ ଜୀବନରେ ବାସ୍ତବ ଶାନ୍ତି ଓ ମୁକ୍ତି ପାଇବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
শ্রোতা বন্ধু, আজির এই শুভ অবসরের আমার সৃষ্টিকর্তা তথা উদ্ধারকর্তা নিত্যজীবিত প্রভু শ্রীকৃষ্ণ বহুমূল্য নামের শুভেচ্ছা জনাই আজির এই পথপ্রদর্শিকা কার্যক্রমের অংশীবা নিমন্তে আপনার স্বাগত করে আপনার সহযোগ তথা মতামত নিমন্তে বিশেষ ধন্যবাদ। আপনার হৃদয়স্পর্শী সাক্ষ্য নিমন্তে বিশেষ খুশি। ବାସ୍ତବରେ ପ୍ରଭୁ ଯୀଶୁ ଯେ ଆପଣଙ୍କ ହୃଦୟରେ କଥା କହିଛନ୍ତି ଆଉ ସେ ଯେ ଆପଣଙ୍କୁ ପାପରୁ ଉଦ୍ଧାର କରି ସେହି ବାସ୍ତବ ଶାନ୍ତି ଓ ଆନନ୍ଦର ଅଧିକାରୀ କରାଇଛନ୍ତି ତାହା ଜାଣି ଆମେ ପ୍ରଭୁଙ୍କ ନାମକୁ ବିଶେଷ ଧନ୍ୟବାଦ ଦେଉ। ଆମର ଅନୁରୋଧ, ଆପଣ ନିଜେ ଏହି କାର୍ଯ୍ୟକ୍ରମ ନିୟମିତ ଶୁଣିବା ସଙ୍ଗେ ସଙ୍ଗେ ଆପଣଙ୍କର ବନ୍ଧୁମାନଙ୍କୁ ମଧ୍ୟ ଏହି କାର୍ଯ୍ୟକ୍ରମ ଶୁଣାଇବାରେ ସାହାଯ୍ୟ କରନ୍ତୁ ଆଉ ସେମାନଙ୍କୁ ଆମ ସହ ପତ୍ର ମାଧ୍ୟମରେ ଯୋଗାଯୋଗ କରିବା ନିମନ୍ତେ ଉତ୍ସାହିତ କରନ୍ତୁ। ଆସନ୍ତୁ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା ପୂର୍ବରୁ ସଂକ୍ଷେପରେ ପ୍ରାର୍ଥନା କରିବା। ପ୍ରିୟ ପବିତ୍ର ପ୍ରଭୁ, ତୁମର ପବିତ୍ର ନାମର ଧନ୍ୟବାଦ କରୁଅଛୁ, ତୁମର ପ୍ରଶଂସା କରୁଅଛୁ ଏହି ସୁନ୍ଦର ସୁଯୋଗ ପାଇଁ, ତୁମର ଜୀବନ୍ତ ବାକ୍ୟ ପାଇଁ। ପ୍ରଭୁ, ଆଜିର ଏହି କାର୍ଯ୍ୟକ୍ରମ ମଧ୍ୟ ଦେଇ ତୁମେ ଆମମାନଙ୍କ ସହିତ କଥା କୁହ, ତୁମର ପବିତ୍ର ଉପସ୍ଥିତି ଆମମାନଙ୍କୁ ଉପଲବ୍ଧି କରିବା ପାଇଁ ଦିଅ। ପ୍ରତ୍ୟେକ ଶ୍ରୋତାବନ୍ଧୁମାନଙ୍କ ହୃଦୟରେ ପ୍ରଭୁ ତୁମେ କଥା କୁହ, ତୁମର ଗୌରବ ମହିମା ନିମନ୍ତେ ଆମମାନଙ୍କୁ ବଞ୍ଚାଇ ରଖ, ଆମମାନଙ୍କ ଜୀବନ ମଧ୍ୟ ଦେଇ ତୁମର ଇଚ୍ଛା ଅଭିମତ ପ୍ରଭୁ ତୁମେ ସଫଳ କର। ଏହି ସମସ୍ତ ପ୍ରାର୍ଥନା ଆମମାନଙ୍କର ଉଦ୍ଧାରକର୍ତ୍ତା ଜୀବିତ ପୁନରୁଦ୍ଧିତ ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ଏହି ଅଳ୍ପ ଭିକ୍ଷା ମାଗୁଅଛୁ, ଆମେନ୍। ଆସନ୍ତୁ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ଏଫେସିୟ ପ୍ରଥମ ପର୍ବର 3 ଓ 4 ପଦ ଦୁଇଟିକୁ ଅଧ୍ୟୟନ କରିବା ନିମନ୍ତେ ଯିବା। ଆଜିର ଏହି ଅଂଶ ମଧ୍ୟରେ ମୁଖ୍ୟ ଆଲୋଚନାର ପ୍ରସଙ୍ଗ ହେଉଛି ପିତା ଈଶ୍ୱର ମଣ୍ଡଳୀର ଯୋଜନା କଲେ। ବର୍ତ୍ତମାନ ଆମେ ଏହି ଏଫେସିୟ ପ୍ରଥମ ପର୍ବର 2 ମୁଖ୍ୟ ବିଭାଗ ମଧ୍ୟକୁ ପ୍ରବେଶ କରୁଅଛୁ। ଦେଖନ୍ତୁ, ଏହା ଏକ ଚମତ୍କାର ପଦରୁ ଆରମ୍ଭ ହୁଏ। ଏଫେସିୟ ପ୍ରଥମ ପର୍ବର 3 ପଦରେ ଲେଖା ଅଛି, ଆମମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଈଶ୍ୱର ଓ ପିତା ଧନ୍ୟ ହୁଅନ୍ତୁ, ସେ ଖ୍ରୀଷ୍ଟଙ୍କଠାରେ ଆମମାନଙ୍କୁ ସମସ୍ତ ଆତ୍ମିକ ଆଶୀର୍ବାଦ ଦ୍ୱାରା ସ୍ୱର୍ଗରେ ଆଶୀର୍ବାଦ କରିଅଛନ୍ତି। ଏଠାରେ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ଆମେ ଲକ୍ଷ୍ୟ କରୁଅଛୁ। ଲେଖା ଅଛି, ସେ ଆମମାନଙ୍କୁ ଖ୍ରୀଷ୍ଟଙ୍କଠାରେ ସମସ୍ତ ଆତ୍ମିକ ଆଶୀର୍ବାଦ ଦ୍ୱାରା ସ୍ୱର୍ଗରେ ଆଶୀର୍ବାଦ କରିଅଛନ୍ତି। ସେ ଆମମାନଙ୍କୁ ଆଶୀର୍ବାଦ କରିଅଛନ୍ତି। ଆମ୍ଭେମାନେ ତାହାଙ୍କର ପ୍ରଶଂସା କରୁ, ଯେହେତୁ ସେ ଆମମାନଙ୍କୁ ପ୍ରଥମରେ ଆଶୀର୍ବାଦ କରିଅଛନ୍ତି। ଆମ୍ଭେମାନେ ତାହାଙ୍କୁ ଧନ୍ୟ ବୋଲି କହିବା ଏକ ସ୍ୱୀକାରୋକ୍ତି ଅଟେ, ମାତ୍ର ତାହାଙ୍କର ଆଶୀର୍ବାଦ ଆମମାନଙ୍କ ପ୍ରତି କାର୍ଯ୍ୟସାଧକ। ଆମେ ତାହାଙ୍କୁ ଧନ୍ୟ ବୋଲି କହୁ, ମାତ୍ର ସେ ଆମମାନଙ୍କୁ ଆଶୀର୍ବାଦ ଯୁକ୍ତ କରାନ୍ତି। ସେଠାରେ କହନ୍ତି ନାହିଁ ଯେ ସେହି ସ୍ୱର୍ଗକୁ ଗଲେ ଆମେ ସେହି ସମସ୍ତ ଆଶୀର୍ବାଦର ଅଧିକାରୀ ହେବା, ମାତ୍ର ଏହିଠାରେ ବର୍ତ୍ତମାନ ଆମ୍ଭେମାନେ ସେହିସବୁର ଅଧିକାରୀ ହୋଇପାରିବା। ଲେଖା ଅଛି, ସେ ଖ୍ରୀଷ୍ଟଙ୍କଠାରେ ଆମ୍ଭମାନଙ୍କୁ ସମସ୍ତ ଆତ୍ମିକ ଆଶୀର୍ବାଦ ଦ୍ୱାରା ସ୍ୱର୍ଗରେ ଆଶୀର୍ବାଦ କରିଅଛନ୍ତି। ଏହାର ଅର୍ଥ, ଖ୍ରୀଷ୍ଟ ବିଶ୍ୱାସୀ ହିସାବରେ ଆମେ ସେହି ସମସ୍ତ ଆତ୍ମିକ ଆଶୀର୍ବାଦ ସବୁ ଏହି ଜଗତରେ ମଧ୍ୟ ପାଇସାରିଛୁ ଓ ଏହା ସେହି ସ୍ୱର୍ଗରେ ଅଛି, ଅର୍ଥାତ୍ ଖ୍ରୀଷ୍ଟଙ୍କଠାରେ ଅଛି। ସେହି ପ୍ରଭୁ ଯୀଶୁଖ୍ରୀଷ୍ଟ ବର୍ତ୍ତମାନ ପିତା ଈଶ୍ୱରଙ୍କ ସିଂହାସନର ଦକ୍ଷିଣ ପାର୍ଶ୍ୱରେ ଉପବେଶନ କରିଅଛନ୍ତି ଓ ସେହି ଖ୍ରୀଷ୍ଟଙ୍କ ମଧ୍ୟ ଦେଇ ସେହି ସମସ୍ତ ଆତ୍ମିକ ଆଶୀର୍ବାଦ ସେ ଆମମାନଙ୍କୁ ପ୍ରଦାନ କରିଅଛନ୍ତି। ଯେତେବେଳେ ଜଣେ ଖ୍ରୀଷ୍ଟ ବିଶ୍ୱାସୀ ଖ୍ରୀଷ୍ଟଙ୍କୁ ଗ୍ରହଣ କରେ, ସେତେବେଳେ ସେ ଯେକୌଣସି ସ୍ଥାନରେ ଥାଉନା କାହିଁକି, ସେ ଖ୍ରୀଷ୍ଟଙ୍କଠାରେ ଥାଇ ସେହି ସ୍ୱର୍ଗୀୟ ସ୍ଥାନରେ ବସେ, ଅର୍ଥାତ୍ ସେ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରି ତାହାଙ୍କୁ ଗ୍ରହଣ କରିବା ଦ୍ୱାରା ସେହି ସ୍ୱର୍ଗରାଜ୍ୟର ଅଧିକାରୀ ହୁଏ। ତେଣୁକରି ଆପଣ ଓ ମୁଁ, ଆମେ ଯଦି ଖ୍ରୀଷ୍ଟଙ୍କଠାରେ ଅଛୁ, ତାହେଲେ ଆମେ ଏହି ଜଗତରେ ବର୍ତ୍ତମାନ ମଧ୍ୟ ସେହି ସମସ୍ତ ଆତ୍ମିକ ଆଶୀର୍ବାଦ ସବୁର ଅଧିକାରୀ ହୋଇପାରିଛୁ ଓ ସେହି ସ୍ୱର୍ଗରେ ମଧ୍ୟ ତାହା ଉପଭୋଗ କରିବାକୁ ଯାଉଅଛୁ। ଲେଖା ଅଛି, ଆମମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଈଶ୍ୱର ଓ ପିତା ଧନ୍ୟ ହୁଅନ୍ତୁ। କାହିଁକି? କାରଣ ସେ ଆମ୍ଭମାନଙ୍କୁ ଆଶୀର୍ବାଦ କରିଅଛନ୍ତି, ତେଣୁକରି ଆମ୍ଭେମାନେ ତାହାଙ୍କର ପ୍ରଶଂସା କରୁ। ସେ ଆମ୍ଭମାନଙ୍କୁ ସମସ୍ତ ଆତ୍ମିକ ଆଶୀର୍ବାଦରେ ଆଶୀର୍ବାଦଯୁକ୍ତ କରାଇଛନ୍ତି। ଏହି ବିଷୟର ସାମଞ୍ଜସ୍ୟ ଆମେ ପୁରାତନ ନିୟମରେ ଜିହୋଶୁଆ ପୁସ୍ତକରେ ଲକ୍ଷ୍ୟ କରିବାକୁ ପାରୁ। ଜିହୋଶୁଆଙ୍କ ପୁସ୍ତକରେ ଆମେ ଦେଖିଛୁ ଯେ ସେହି ପ୍ରତିଜ୍ଞାତ କିଣାନ ଦେଶ ଇସ୍ରାଏଲ ସନ୍ତାନଗଣକୁ ଈଶ୍ୱରଙ୍କ ଦ୍ୱାରା ପ୍ରଦତ୍ତ ହୋଇଥିଲା, କିନ୍ତୁ ଏହି କିଣାନ ଦେଶ ସ୍ୱର୍ଗର ଚିତ୍ର ନୁହେଁ, ମାତ୍ର ଏହି ଜଗତର ଚିତ୍ର, ଯେଉଁଠାରେ କି ଆପଣ ଓ ମୁଁ ବସବାସ କରୁଅଛୁ। ଏହା କେବେ ହେଲେ ସ୍ୱର୍ଗ ହୋଇପାରିବ ନାହିଁ, କାରଣ ଏଠାରେ ଶତ୍ରୁମାନେ ଥିଲେ ଯେଉଁମାନଙ୍କ ସହିତ ସେମାନଙ୍କୁ ଯୁଦ୍ଧ କରିବାକୁ ଥିଲା ଓ ଯୁଦ୍ଧଗୁଡ଼ିକ ଜିତିବାକୁ ଥିଲା। ଏହି ଜଗତରେ ଆଜି ମଧ୍ୟ ଯୁଦ୍ଧ ପ୍ରଭୃତି ଘଟୁଅଛି, ମାତ୍ର ଯେତେବେଳେ ଆମେ ସେହି ସ୍ୱର୍ଗକୁ ଯିବା, ସେଠାରେ ଆଉ ଯୁଦ୍ଧ ନଥିବ। ମାତ୍ର ଏକ କୌତୁହଳର ବିଷୟ ହେଉଛି ଈଶ୍ୱର ସେମାନଙ୍କୁ ସେହି ପ୍ରତିଜ୍ଞାତ କିଣା ଦେଶ ପ୍ରଦାନ କଲେ। ମାତ୍ର ସେମାନଙ୍କୁ କେବଳ ତାହା ଅଧିକାର କରିବାକୁ ଥିଲା। ଯିହୋଶୁଆ ପ୍ରଥମ ପର୍ବର ତିନି ପଦରେ ଈଶ୍ୱର କହନ୍ତି, ଯେ ଯେ ସ୍ଥାନରେ ତୁମମାନଙ୍କ ତଳିବା ପଡ଼ିବ ସେସବୁ ସ୍ଥାନ ମୂଷା ପ୍ରତି ସଦାପ୍ରଭୁଙ୍କ ବାକ୍ୟାନୁସାରେ ଆମ୍ଭେ ତୁମ୍ଭମାନଙ୍କୁ ଦେଲୁ। ଏହି କିଣାନ ଦେଶ ସେମାନଙ୍କ ନିମନ୍ତେ ଆଶୀର୍ବାଦର ସ୍ଥାନ ଥିଲା। ପ୍ରିୟ ବନ୍ଧୁ, ଈଶ୍ୱର ଆଜି ପ୍ରତ୍ୟେକ ଖ୍ରୀଷ୍ଟ ବିଶ୍ୱାସୀମାନଙ୍କୁ ଆତ୍ମିକ ଆଶୀର୍ବାଦରେ ଆଶୀର୍ବାଦଯୁକ୍ତ କରିଅଛନ୍ତି, ଯେଉଁମାନେ କି ଖ୍ରୀଷ୍ଟଙ୍କଠାରେ ଅଛନ୍ତି। ପ୍ରିୟ ବନ୍ଧୁ, ସେହି ଖ୍ରୀଷ୍ଟଙ୍କଠାରେ ଆମମାନଙ୍କର କ'ଣ ଅଛି ସେହି ବିଷୟ କେବେ ଆମେ ଚିନ୍ତା କରିଛୁ କି? ସେହି ଖ୍ରୀଷ୍ଟଙ୍କଠାରେ ଆମମାନଙ୍କର ଧାର୍ମିକତା ଓ ପବିତ୍ରତା ରହିଅଛି। ଆମ୍ଭେମାନେ ନିଜର ଧାର୍ମିକତା ଅନୁଯାୟୀ ପାପରୁ ଉଦ୍ଧାରପ୍ରାପ୍ତ ନ ହେବାରୁ ଖ୍ରୀଷ୍ଟ ଆମମାନଙ୍କ ନିମନ୍ତେ ସେହି ପ୍ରାୟଶ୍ଚିତ ବଳି ସ୍ୱରୂପ ହୋଇ ଧାର୍ମିକତା ସାଧନ କଲେ, ଯେପରି ଆମେ ତାହାଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ତାହାଙ୍କ ଧାର୍ମିକତା ଦ୍ୱାରା ଧାର୍ମିକ ଗଣିତ ହେଉ। କେବଳ ସେତିକି ନୁହେଁ, ଆମ୍ଭେମାନେ ପାପରୁ ଉଦ୍ଧାର ପାଇବା ପରେ ପବିତ୍ର ଜୀବନଯାପନ କରିବାକୁ ଚେଷ୍ଟା କରୁ ଓ ଉତ୍ତମ କାର୍ଯ୍ୟ କରିବା ନିମନ୍ତେ ଚେଷ୍ଟା କରୁ, ମାତ୍ର ଅନେକ ସମୟରେ ବିଫଳ ହେଉ। ଏହାପରେ ଆମେ ଖ୍ରୀଷ୍ଟଙ୍କର ସେହି ପବିତ୍ରୀକରଣର କାର୍ଯ୍ୟକୁ ଆବଶ୍ୟକ କରୁ, ଯିଏକି ଆମମାନଙ୍କୁ ତାହାଙ୍କର ବାକ୍ୟରୂପ ଜଳରେ ସୂଚି ବା ଧୌତ କରି ଆମମାନଙ୍କୁ ତାହାଙ୍କର ଗ୍ରହଣଯୋଗ୍ୟ କରାନ୍ତି। ସେଥିପାଇଁ ପ୍ରଥମ ଯୋହନ ପ୍ରଥମ ପର୍ବର ନଅ ପଦରେ ଲେଖା ଅଛି, ଯଦି ଆମ୍ଭେମାନେ ଆପଣା ଆପଣା ପାପ ସ୍ୱୀକାର କରୁ, ତେବେ ସେ ଆମ୍ଭମାନଙ୍କର ପାପ କ୍ଷମା କରିବାକୁ ଓ ସମସ୍ତ ଅଧର୍ମରୁ ଆମ୍ଭମାନଙ୍କୁ ପରିଷ୍କାର କରିବାକୁ ବିଶ୍ୱସ୍ତ ଓ ନ୍ୟାୟବାନ ଅଟନ୍ତି। ଏଠାରେ ଆମେ ତାହାଙ୍କର ପାପ କ୍ଷମା ଓ ପବିତ୍ରୀକରଣର କାର୍ଯ୍ୟକୁ ଲକ୍ଷ୍ୟ କରୁଅଛୁ। ଏହାଠାରୁ ବଳି ଅଧିକ ଆଉ କ'ଣ ଥାଇପାରେ? ସେ ଆମ୍ଭମାନଙ୍କର ସବୁକିଛି ଓ ତାହାଙ୍କଠାରେ ଆମମାନଙ୍କର ସବୁକିଛି। ଆପଣ ଯେତେବେଳେ ଖ୍ରୀଷ୍ଟଙ୍କର ନିକଟବର୍ତ୍ତୀ ହୁଅନ୍ତି, ସେତେବେଳେ ଆପଣ ସମସ୍ତ ଆତ୍ମିକ ଆଶୀର୍ବାଦର ଅଧିକାରୀ ହୁଅନ୍ତି, କାରଣ ସେ ଆପଣଙ୍କ ନିମନ୍ତେ ଓ ମୋ ନିମନ୍ତେ ସମସ୍ତେ ସାଧନ କରିଅଛନ୍ତି। ସେ ଆମମାନଙ୍କୁ ତାହାଙ୍କର ସମସ୍ତ ଆତ୍ମିକ ଆଶୀର୍ବାଦରେ ଆଶୀର୍ବାଦଯୁକ୍ତ କରାଇଛନ୍ତି, କିନ୍ତୁ ଆମେମାନେ ତାହା ଗ୍ରହଣ କରିପାରୁ ବା ନ କରିପାରୁ, ଆମେମାନେ ତାହା ଅଧିକାର କରିପାରୁ ବା ନ କରିପାରୁ। ମାତ୍ର ଈଶ୍ୱର ଆମମାନଙ୍କୁ ସମସ୍ତ ଆତ୍ମିକ ଆଶୀର୍ବାଦରେ ପରିପୂର୍ଣ୍ଣ କରାଇବାକୁ ଚାହାନ୍ତି, ଆଉ ତାହା ଖ୍ରୀଷ୍ଟଙ୍କଠାରେ, ଓ ସେ ଚାହାନ୍ତି ଆମେ ଯେପରି ସେହି ସମସ୍ତର ଅଧିକାରୀ ହେଉ। ପ୍ରଭୁ ଯୀଶୁଖ୍ରୀଷ୍ଟ ଆମମାନଙ୍କୁ କେବଳ ଉଦ୍ଧାର କରିନାହାନ୍ତି, ମାତ୍ର ସେ ଆମ୍ଭମାନଙ୍କୁ ମଧ୍ୟ ଆଶୀର୍ବାଦ କରିଅଛନ୍ତି। ପ୍ରିୟ ବନ୍ଧୁ, ଆଜି ଆମେ ଏହି ଜଗତ ରୂପକ ପ୍ରାନ୍ତର ମଧ୍ୟରେ କେଉଁ ସ୍ଥାନରେ ଅଛୁ ଓ କାହାଠାରେ ଅଛୁ? ଆମେ ସେହି ଆଶୀର୍ବାଦର ସ୍ଥାନରେ ଅଛୁ ନା ଅଭିଶାପର ସ୍ଥାନରେ ଅଛୁ? ଖ୍ରୀଷ୍ଟଙ୍କଠାରେ ଅଛୁ ନା ଆଉ କାହାର ଆଶ୍ରୟ ନେଇଛୁ? ମାତ୍ର ଆମେ ଜାଣି ରଖିବା ଉଚିତ ଯେ ଈଶ୍ୱରଙ୍କ ବାକ୍ୟ କହେ, ଈଶ୍ୱର ଖ୍ରୀଷ୍ଟଙ୍କଠାରେ ଆମମାନଙ୍କୁ ସମସ୍ତ ଆତ୍ମିକ ଆଶୀର୍ବାଦ ଦ୍ୱାରା ସ୍ୱର୍ଗରେ ଆଶୀର୍ବାଦ କରିଅଛନ୍ତି। ବର୍ତ୍ତମାନ ଆମେ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ମଧ୍ୟକୁ ଯିବା। ଆମ୍ଭେମାନେ ସେହି ବିଭାଗ ମଧ୍ୟରେ ଅଛୁ ଯାହାକି ପ୍ରକାଶ କରେ ଯେ ପିତା ଈଶ୍ୱର ମଣ୍ଡଳୀର ଯୋଜନା କଲେ। ଆପଣ ଯେତେବେଳେ ଏକ ଗୃହ ନିର୍ମାଣ କରିବାକୁ ବସନ୍ତି, ସେତେବେଳେ ତହିଁର ଏକ ନକ୍ସା ପ୍ରସ୍ତୁତ କରନ୍ତି। ଠିକ୍ ଈଶ୍ୱର ତାଙ୍କର ମଣ୍ଡଳୀ ନିମନ୍ତେ ଏକ ନକ୍ସା ପ୍ରସ୍ତୁତ କଲେ, ଆଉ ତାହା କ'ଣ? ଆମେ ଏହି ବିଭାଗରେ ଦେଖିବାକୁ ପାରୁଛୁ ଯେ ସେ ତିନୋଟି ବିଷୟ କଲେ। ପ୍ରଥମତଃ ସେ ଆମ୍ଭମାନଙ୍କୁ ଖ୍ରୀଷ୍ଟଙ୍କଠାରେ ମନୋନୀତ କଲେ। ଦ୍ୱିତୀୟରେ ସେ ପୁତ୍ରତ୍ୱର ସ୍ଥାନ ନିମନ୍ତେ ଆମ୍ଭମାନଙ୍କୁ ପୂର୍ବରୁ ନିରୂପଣ କଲେ, ଓ ତୃତୀୟରେ ସେ ଆମ୍ଭମାନଙ୍କୁ ଖ୍ରୀଷ୍ଟଙ୍କଠାରେ ଗ୍ରହଣଯୋଗ୍ୟ କଲେ। ବର୍ତ୍ତମାନ ଆମେ ଈଶ୍ୱରଙ୍କ ବାକ୍ୟର ଏକ ଜଟିଳ ଅଂଶ ମଧ୍ୟକୁ ଆସୁଅଛୁ, ଯାହାକି ଈଶ୍ୱରଙ୍କ କର୍ତ୍ତୃକ ନିର୍ବାଚନ ଓ ଈଶ୍ୱରକୃତ ପୂର୍ବ ନିର୍ଦ୍ଧାରଣ ସମ୍ପର୍କରେ ପ୍ରକାଶ କରେ। ତେବେ ଦେଖନ୍ତୁ, ଏଫେସିୟ ପ୍ରଥମ ପର୍ବର ଚାରିପଦରେ ଏହିପରି ଲେଖା ଅଛି, ଅର୍ଥାତ୍ ଆମ୍ଭେମାନେ ଯେପରି ତାହାଙ୍କ ସାକ୍ଷାତରେ ପବିତ୍ର ଓ ଅନିନ୍ଦନୀୟ ହେଉ, ଏଥିପାଇଁ ସେ ଜଗତର ପତନ ପୂର୍ବେ ତାହାଙ୍କଠାରେ ଆମ୍ଭମାନଙ୍କୁ ମନୋନୀତ କଲେ। ଦେଖନ୍ତୁ ଏହି ପଦଟି ଓ ଏହାର ପରବର୍ତ୍ତୀ ପଦଗୁଡ଼ିକ ବୁଝିବା ନିମନ୍ତେ ଅତି ଜଟିଳ ଓ ଅନେକ ଏହାକୁ ବୁଝିବା ନିମନ୍ତେ ସମର୍ଥ ହୋଇପାରନ୍ତି ନାହିଁ। ତେବେ ଏହି ଚାରିପଦର ତିନିପଦ ସହିତ ମଧ୍ୟ ସମ୍ପର୍କ ରହିଅଛି, କାରଣ ଏହି ଚାରିପଦରେ ଲେଖା ଅଛି, ଏଥିପାଇଁ ସେ ଜଗତର ପତନ ପୂର୍ବେ ତାହାଙ୍କଠାରେ ଆମ୍ମାନଙ୍କୁ ମନୋନୀତ କଲେ। ଏଠାରେ ଏଥିପାଇଁ ବୋଲି ଯେଉଁ ଶବ୍ଦଟି ପ୍ରୟୋଗ କରାଯାଇଅଛି, ଏହା ତିନିପଦରେ ଥିବା ବିଷୟବସ୍ତୁ ସହିତ ସଂଯୋଗ ସ୍ଥାପନ କରେ। ତିନିପଦରେ ଆମେ ସେହି ସମସ୍ତ ଆତ୍ମିକ ଆଶୀର୍ବାଦର ବିଷୟ ସବୁକୁ ଲକ୍ଷ୍ୟ କରିଥିଲୁ, ଯାହାକି ଈଶ୍ୱର ଖ୍ରୀଷ୍ଟଙ୍କଠାରେ ଆମ୍ଭମାନଙ୍କୁ ସମସ୍ତ ଆତ୍ମିକ ଆଶୀର୍ବାଦ ଦ୍ୱାରା ସ୍ୱର୍ଗରେ ଆଶୀର୍ବାଦ କରିଅଛନ୍ତି। ଏହି ସମସ୍ତ ଈଶ୍ୱରଙ୍କ ପୂର୍ବ ନିରୂପିତ ଯୋଜନା ଓ ଅଭିମତ ଅନୁଯାୟୀ ସେ ଆମମାନଙ୍କୁ ଜଗତର ପତନ ପୂର୍ବେ ତାହାଙ୍କର ପୂର୍ବ ନିରୂପିତ ସଂକଳ୍ପ ଅନୁଯାୟୀ ଖ୍ରୀଷ୍ଟଙ୍କଠାରେ ଆମ୍ଭମାନଙ୍କୁ ମନୋନୀତ କଲେ। ଅର୍ଥାତ୍ ଅନ୍ୟ ଅର୍ଥରେ କହିବାକୁ ଗଲେ, ଆପଣ ଓ ମୁଁ ଆମେ ଏହି ଜଗତକୁ ଆସିବା ପୂର୍ବରୁ ବା ଆମମାନଙ୍କର ଉତ୍ପତ୍ତି ପୂର୍ବରୁ ସେ ଆମମାନଙ୍କ ନିମନ୍ତେ ସେହି ପରିତ୍ରାଣର ଯୋଜନା ପ୍ରସ୍ତୁତ କଲେ ଓ ତାହାଙ୍କର ସେହି ନିରୂପିତ ସମୟ ଅନୁଯାୟୀ ପ୍ରଭୁ ଯୀଶୁଖ୍ରୀଷ୍ଟ ଏହି ଜଗତକୁ ଆସି ସେହି କୃଷ ଉପରେ ଆମମାନଙ୍କ ନିମନ୍ତେ ପରିତ୍ରାଣ ସାଧନ କଲେ। ଆଉ ସେହି ପବିତ୍ର ଆତ୍ମା ଯିଏକି ଆଜି ଆମମାନଙ୍କ ଅନ୍ତରରେ କାର୍ଯ୍ୟ ସାଧନ କରି ଆମମାନଙ୍କ ହୃଦୟରେ ହୃଦ୍ବୋଧ ଜାତ କରାନ୍ତି, ସେ ଆମମାନଙ୍କୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସରେ ସ୍ଥିର କରାନ୍ତି ଓ ଈଶ୍ୱରଙ୍କ ଅନୁଗ୍ରହର ଉଦ୍ଧାରର ଜ୍ଞାନ ମଧ୍ୟକୁ କଢ଼ାଇ ଆଣନ୍ତି, ଯାହାକି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କଠାରେ ପ୍ରକାଶିତ ହୋଇଅଛି। ବର୍ତ୍ତମାନ ଏହି ସମସ୍ତ ଈଶ୍ୱରଙ୍କ ଯୋଜନା ଅନୁଯାୟୀ ସାଧିତ ହୋଇଅଛି। ପିତା ଈଶ୍ୱର ମଣ୍ଡଳୀର ଯୋଜନା କଲେ, ପୁତ୍ର ଈଶ୍ୱର ମଣ୍ଡଳୀ ନିମନ୍ତେ ମୂଲ୍ୟ ଦେଲେ ଓ ପବିତ୍ର ଆତ୍ମା ଈଶ୍ୱର ମଣ୍ଡଳୀ ନିମନ୍ତେ ସୁରକ୍ଷା ପ୍ରଦାନ କଲେ। ଆମ୍ଭମାନଙ୍କ ସମସ୍ତ ଆଶୀର୍ବାଦର ଉତ୍ସ ହେଉଛନ୍ତି ପିତା ଈଶ୍ୱର, ଓ ସେ ଜଣାଇଦେବାକୁ ଚାହାନ୍ତି ଯେ ପରିତ୍ରାଣ ହେଉଛି ଈଶ୍ୱରଙ୍କର ଅନୁଗ୍ରହର ଦାନ, ମାତ୍ର ଆମ୍ଭମାନଙ୍କର ଧର୍ମକର୍ମ ହେତୁ ନୁହେଁ। ଆପଣ ମୁଁ ଆମେ ଆମର ଚେଷ୍ଟାରେ ପରିତ୍ରାଣ ସାଧନ କରିପାରିବା ନାହିଁ, ମାତ୍ର ସେ ହିଁ କେବଳ ଆମ୍ଭମାନଙ୍କ ନିମନ୍ତେ ଖ୍ରୀଷ୍ଟ ଯୀଶୁଙ୍କ ମଧ୍ୟ ଦେଇ ସାଧନ କରିପାରନ୍ତି। ଈଶ୍ୱର ତାହାଙ୍କର ପୂର୍ବ ନିରୂପିତ ସଂକଳ୍ପ ଅନୁଯାୟୀ ଜଗତର ପତନ ପୂର୍ବେ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସୀମାନଙ୍କୁ ମନୋନୀତ କଲେ। ଏହାର ଅର୍ଥ ହେଉଛି ଆପଣ ଓ ମୁଁ ଆମେ ନିଜେ ନିଜକୁ ମନୋନୀତ କରିନାହୁଁ ବା ନିଜର ଇଚ୍ଛାରେ ଈଶ୍ୱରଙ୍କର ସନ୍ତାନ ରୂପେ ଗୃହୀତ ହୋଇନାହୁଁ, ମାତ୍ର ସେ ଆମ୍ଭମାନଙ୍କୁ ମନୋନୀତ କଲେ ଓ ଆମ୍ଭମାନଙ୍କ ନିମନ୍ତେ ପରିତ୍ରାଣ ସାଧନ କଲେ। ସେ ଆମ୍ଭମାନଙ୍କର ଉତ୍ତମତା ହେତୁ ବା ଆମମାନଙ୍କର କିଛି ଉତ୍ତମ କର୍ମ ହେତୁ ଯେ ଆମମାନଙ୍କୁ ମନୋନୀତ କଲେ ତାହା ନୁହେଁ, ମାତ୍ର ସେ ଆମ୍ଭମାନଙ୍କୁ ମନୋନୀତ କଲେ ଯେପରି ଆମ୍ଭେମାନେ ତାହାଙ୍କ ନିମନ୍ତେ କିଛି ଉତ୍ତମ ବିଷୟମାନ ସାଧନ କରିପାରିବା। ତେଣୁକରି ସମ୍ପୂର୍ଣ୍ଣ ମନୋନୟନ ଈଶ୍ୱରଙ୍କ ସାର୍ବଭୌମ ଜ୍ଞାନ ଓ ଉତ୍ତମତା ଉପରେ ପର୍ଯ୍ୟବେସିତ, କିନ୍ତୁ ଆମମାନଙ୍କର ନିଜ ଇଚ୍ଛା ଅନୁଯାୟୀ ନୁହେଁ। ସେଥିପାଇଁ ପ୍ରଭୁ ଯୀଶୁଖ୍ରୀଷ୍ଟ ତାଙ୍କର ଶିଷ୍ୟମାନଙ୍କୁ ଏହିପରି କହନ୍ତି, ଯାହାକି ଜୋହନ 15 ପର୍ବର 16 ପଦରେ ଲେଖା ଅଛି, ତୁମ୍ଭେମାନେ ମୋତେ ମନୋନୀତ କରିନାହ, କିନ୍ତୁ ମୁଁ ତୁମ୍ଭମାନଙ୍କୁ ମନୋନୀତ କରିଅଛି। ମାତ୍ର ଈଶ୍ୱର ଏହି ସମସ୍ତ ଏକ ମହତ୍ ଉଦ୍ଦେଶ୍ୟ ନେଇ ସାଧନ କରିଅଛନ୍ତି, ତାହା ହେଉଛି ଆମେ ଯେପରି ତାହାଙ୍କ ସାକ୍ଷାତରେ ପବିତ୍ର ଓ ଅନିନ୍ଦନୀୟ ହେଉ। ଈଶ୍ୱର ଆମମାନଙ୍କୁ ମନୋନୀତ କଲେ ଆମମାନଙ୍କୁ ପବିତ୍ରୀକୃତ କରିବା ନିମନ୍ତେ। ସେ ଆମମାନଙ୍କୁ ଉଦ୍ଧାର କରନ୍ତି ଓ ପବିତ୍ରକୃତ କରାନ୍ତି ଯେପରି ଆମ୍ଭେମାନେ ପବିତ୍ର ହେଉ, ତାହା ହେଉଛି ତାହାଙ୍କ ଉଦ୍ଦେଶ୍ୟର ସକାରାତ୍ମକ ଦିଗ। ଏହା ଖ୍ରୀଷ୍ଟବିଶ୍ୱାସୀର ଆନ୍ତରିକ ଜୀବନ ସହିତ ଯୋଗାଯୋଗ କରେ। ଈଶ୍ୱରଙ୍କ ମନୋନୟନରେ ପବିତ୍ର ଜୀବନ ଦାବି କରାଯାଏ, କିନ୍ତୁ ଆପଣ ଅନୁଗ୍ରହରେ ଉଦ୍ଧାରପ୍ରାପ୍ତ ହେବା ପରେ ଆପଣ ଜଣେ ଈଶ୍ୱରଙ୍କର ମନୋନୀତ ବ୍ୟକ୍ତି ବୋଲି ଯେପରି ଇଚ୍ଛା ସେପରି ଜୀବନ ଅତିବାହିତ କରିପାରିବେ ନାହିଁ। କାରଣ ପାଉଲ ତହିଁର ଉତ୍ତର ଦେବାକୁ ଯାଇ ଏହିପରି କହନ୍ତି, ଯାହାକି ରୋମିଓ 6 ପର୍ବର 1-2 ପଦରେ ଲେଖା ଅଛି, ତେବେ ଆମ୍ଭେମାନେ କ'ଣ କହିବା? ଅନୁଗ୍ରହ ଯେପରି ପ୍ରଚୁର ହୁଏ ଏଥିପାଇଁ କି ପାପରେ ରହିଥିବା? ତାହା କେବେ ହେଁ ନ ହେଉ। ପାପ ପ୍ରତି ମୃତ ଯିଏ ଆମ୍ଭେମାନେ, ଆମ୍ଭେମାନେ ସେଥିରେ କିପରି ଆଉ ଜୀବନ କାଟିବା? ପ୍ରିୟ ବନ୍ଧୁ, ଆପଣ ଅନୁଗ୍ରହକୁ ଅଧିକାର ପତ୍ର ସ୍ୱରୂପେ ପାପ ନିମନ୍ତେ ବ୍ୟବହାର କରିପାରିବେ ନାହିଁ। ଯଦି ଆପଣ ପାପ ଉପରେ ପାପ କରି ଚାଲନ୍ତି ଓ ତହିଁରେ ଜୀବନ ବିତାନ୍ତି, ତାହେଲେ ଏହାର କାରଣ ହେଉଛି ଯେ ଆପଣ ପାପି ଯିଏକି ଉଦ୍ଧାରପ୍ରାପ୍ତ ହୋଇନାହାନ୍ତି। ଜଣେ ପାପି ଯିଏକି ଉଦ୍ଧାରପ୍ରାପ୍ତ ହୋଇଅଛି, ସେ ତାହାର ଜୀବନର କାର୍ଯ୍ୟକଳାପ ଦ୍ୱାରା ପରିବର୍ତ୍ତନ ଦେଖାଇବ, ଅର୍ଥାତ୍ ତାହାର ଜୀବନରେ ଏକ ପରିବର୍ତ୍ତନ ପରିଲକ୍ଷିତ ହେବ। ଈଶ୍ୱର କେବଳ ଆମମାନଙ୍କୁ ପବିତ୍ର ହେବା ନିମନ୍ତେ ମନୋନୀତ କରିନାହାନ୍ତି, ମାତ୍ର ଆମ୍ଭମାନଙ୍କୁ ଅନିନ୍ଦନୀୟ ହେବା ନିମନ୍ତେ ମନୋନୀତ କରିଅଛନ୍ତି। ଈଶ୍ୱର ଚାହାନ୍ତି ଖ୍ରୀଷ୍ଟଙ୍କଠାରେ ବିଶ୍ୱାସୀ ତାହାଙ୍କ ନିକଟରେ ଅନିନ୍ଦନୀୟ ଦେଖାଯାଉ। ମାତ୍ର ଯଦି ସେ ସେମାନଙ୍କ ମଧ୍ୟରେ କୌଣସି ତ୍ରୁଟି ଦେଖନ୍ତି, ତାହେଲେ ସେ ସେମାନଙ୍କର ବିଚାର କରନ୍ତି ଯେପରି ସେ ସେମାନଙ୍କୁ ପରିଷ୍କୃତ ତଥା ପବିତ୍ରୀକୃତ କରିପାରନ୍ତି। ପ୍ରିୟ ବନ୍ଧୁ, ଈଶ୍ୱର ତାହାଙ୍କର ଲୋକମାନଙ୍କୁ ବା ଖ୍ରୀଷ୍ଟ ବିଶ୍ୱାସୀମାନଙ୍କୁ ମନୋନୀତ କରିଅଛନ୍ତି ଯେପରି ସେ ସେମାନଙ୍କୁ ପବିତ୍ର ତଥା ଅନିନ୍ଦନୀୟ କରି ଗଢ଼ିପାରନ୍ତି। ଏହାର ଅର୍ଥ ଯଦି ଆପଣ ମନୋନୀତ, ତାହେଲେ ଆପଣଙ୍କର ଜୀବନ ପରିବର୍ତ୍ତିତ ହୋଇଅଛି। ଯଦି ଆପଣଙ୍କ ଜୀବନରେ ସେହି ପରିବର୍ତ୍ତନର କୌଣସି ସୁସ୍ପଷ୍ଟ ପ୍ରମାଣ ନ ମିଳେ, ତାହେଲେ ଆପଣ ସେହି ମନୋନୀତମାନଙ୍କ ମଧ୍ୟରୁ ଜଣେ ବୋଲି ଗଣିତ ନୁହନ୍ତି। ଈଶ୍ୱର ଚାହାନ୍ତି ତାଙ୍କର ସନ୍ତାନମାନେ ଏପରି ଜୀବନଯାପନ କରନ୍ତୁ ଯେପରି ସେମାନଙ୍କ ଜୀବନରେ ପାପର କୌଣସି ଦାଗ ବା ଚିହ୍ନ ଦେଖିବାକୁ ନ ମିଳେ। ଈଶ୍ୱର ସେମାନଙ୍କୁ ସମସ୍ତ ପ୍ରକାର ଦୋଷାରୋପରୁ ମୁକ୍ତ କରିବା ନିମନ୍ତେ ମଧ୍ୟ ପ୍ରତ୍ୟେକ ସୁବ୍ୟବସ୍ଥା କରିଅଛନ୍ତି। ସେଥିପାଇଁ ପ୍ରଥମ ଯୌହନ ଦୁଇ ପର୍ବର ପ୍ରଥମ ଦୁଇ ପଦରେ ଲେଖା ଅଛି, ହେ ମୋହର ବତ୍ସ୍ୟଗଣ, ତୁମେମାନେ ଯେପରି ପାପ ନ କର, ଏଥିନିମନ୍ତେ ମୁଁ ଏହିସବୁ ତୁମମାନଙ୍କ ନିକଟକୁ ଲେଖୁଅଛି। କିନ୍ତୁ କେହି ଯଦି ପାପ କରେ, ତାହାହେଲେ ପିତାଙ୍କ ଛାମୁରେ ଆମ୍ଭମାନଙ୍କର ଜଣେ ସପକ୍ଷବାଦୀ ଅଛନ୍ତି, ସେହି ଧାର୍ମିକ ଯୀଶୁଖ୍ରୀଷ୍ଟ। ଆଉ ସେ ଆମ୍ଭମାନଙ୍କର ପାପ ନିମନ୍ତେ, କେବଳ ଆମ୍ମାନଙ୍କ ପାପ ନିମନ୍ତେ ନୁହେଁ, ମାତ୍ର ସମସ୍ତ ଜଗତର ପାପ ନିମନ୍ତେ ମଧ୍ୟ ପ୍ରାୟଶ୍ଚିତ ସ୍ୱରୂପ ଅଟନ୍ତି। ତେଣୁ ଆପଣ ଖ୍ରୀଷ୍ଟଙ୍କର ସେହି ପ୍ରାୟଶ୍ଚିତ କାର୍ଯ୍ୟକୁ ସୀମିତ କରି କହିପାରିବେ ନାହିଁ ଯେ ଖ୍ରୀଷ୍ଟ କେବଳ ମନୋନୀତମାନଙ୍କ ନିମନ୍ତେ ମୃତ୍ୟୁବରଣ କରିଅଛନ୍ତି, କାରଣ ପ୍ରଥମ ଯୌହନ ଏହି ବିଷୟ ନେଇ ସ୍ପଷ୍ଟ ଭାବେ ପ୍ରକାଶ କରେ ଯେ ପ୍ରଭୁ ଯୀଶୁଖ୍ରୀଷ୍ଟ ସମଗ୍ର ଜଗତର ମାନବଜାତି ନିମନ୍ତେ ମୃତ୍ୟୁଭୋଗ କରିଅଛନ୍ତି। ଆପଣ କିଏ ତାହା ମୁଁ ଜାଣେ ନା, ମାତ୍ର ଆପଣଙ୍କ ନିମନ୍ତେ ଆଜି ଈଶ୍ୱରଙ୍କ ନିକଟରୁ ସେହି ଉପହାର ପଠାଯାଇଅଛି, ଆଉ ତାହା ହେଉଛି ଯେ ପ୍ରଭୁ ଯୀଶୁଖ୍ରୀଷ୍ଟ ଆପଣଙ୍କ ନିମନ୍ତେ ମୃତ୍ୟୁବରଣ କରିଅଛନ୍ତି। ତେଣୁ ଆପଣ ନିଜକୁ ଲୁଚାଇ କହିପାରିବେ ନାହିଁ ଯେ ଆପଣ ସେହି ମନୋନୀତମାନଙ୍କ ମଧ୍ୟରୁ ଜଣେ ନୁହନ୍ତି ବୋଲି। ଆପଣ ସେହି ମନୋନୀତମାନଙ୍କ ମଧ୍ୟରୁ ଜଣେ ଯଦି ଆପଣ ତାହାଙ୍କର ସ୍ୱର ଶୁଣନ୍ତି। ଆପଣଙ୍କର ମଧ୍ୟ ସ୍ୱାଧୀନତା ରହିଛି ଯେ ଆପଣ ସେହି ସ୍ୱର ଶୁଣି ନପାରନ୍ତି, ମାତ୍ର ଏହା ଏକ ଗୌରବର ତଥା ଚମତ୍କାର ବିଷୟ ହେବ ଯେ ସେହି ସ୍ୱର୍ଗର ଈଶ୍ୱର ଆମ୍ଭମାନଙ୍କ ପରି କେତେକ ମନୁଷ୍ୟଙ୍କୁ ସେ ଏହି ଜଗତରୁ ମନୋନୀତ କରନ୍ତି ଓ ଆମ୍ଭମାନଙ୍କୁ ଉଦ୍ଧାର କରନ୍ତି। ତେବେ ଏହାର ରହସ୍ୟ ବୁଝିବା ଆମ୍ଭମାନଙ୍କ ପକ୍ଷେ ଅତି କଷ୍ଟକର, ମାତ୍ର ଆମମାନଙ୍କୁ କେବଳ ବିଶ୍ୱାସ କରିବାକୁ ହେବ, କାରଣ ଏହା ଈଶ୍ୱରଙ୍କ ସାର୍ବଭୌମ ଜ୍ଞାନ ଓ ଉତ୍ତମତା ଉପରେ ନିର୍ଭର କରେ। ତହିଁ ଉପରେ ପ୍ରଶ୍ନ କରିବାର ମନୁଷ୍ୟର କୌଣସି ଅଧିକାର ନାହିଁ, ମାତ୍ର ମନୁଷ୍ୟ କେବଳ ତାହାଙ୍କଠାରେ ବିଶ୍ୱାସ କରି ତାହାଙ୍କର ଇଚ୍ଛାକୁ ମାନିନେବା ଉଚିତ ଓ ତାହାଙ୍କର ନିକଟବର୍ତ୍ତୀ ହେବା ଉଚିତ। ମୁଁ ଜାଣିବାରେ ଏହି ବିଷୟକୁ ବୁଝିବାକୁ ହେଲେ ପ୍ରେରିତ 27 ପର୍ବରେ ପାଉଲଙ୍କ ଜୀବନରେ ଘଟିଥିବା ସେହି ଜାହାଜ ଭଙ୍ଗର ଦୃଷ୍ଟାନ୍ତଟି ବିଶେଷ ପ୍ରଯୁଜ୍ୟ ହେବ। ଆପଣ ଜାଣିଥିବେ ଯେ ପାଉଲ ଯେତେବେଳେ ଜଳ ମଧ୍ୟ ଦେଇ ଜାହାଜରେ ଯାତ୍ରା କରୁଥିଲେ, ସେତେବେଳେ ଏକ ମସ୍ତବଡ଼ ଝଡ଼ ହୋଇଥିଲା ଆଉ ଜାହାଜଟି ବୁଡ଼ିବାକୁ ଯାଉଥିଲା। ସେମାନେ ଜାହାଜ ମଧ୍ୟରୁ କେତେକ ମାଲପତ୍ର ସମୁଦ୍ର ମଧ୍ୟକୁ ପକାଇ ଦେଇ ଜାହାଜକୁ ହାଲୁକା କରିଦେଇଥିଲେ। ଏହାପରେ ପାଉଲ ସେହି ଜାହାଜର ସେନାପତି ନିକଟକୁ ଯାଇ କହିଲେ, ଯାହା ହେଉ ଏବେ ମୁଁ ଆପଣମାନଙ୍କୁ କହୁଅଛି ସାହସ ଧରନ୍ତୁ, କାରଣ ଆପଣମାନଙ୍କ ମଧ୍ୟରେ କାହାର ପ୍ରାଣନାଶ ହେବ ନାହିଁ, କେବଳ ଜାହାଜ ନଷ୍ଟ ହେବ। ଯେଣୁ ମୁଁ ଯେଉଁ ଈଶ୍ୱରଙ୍କର ଲୋକ ପୁଣି ଯାହାଙ୍କର ମଧ୍ୟ ମୁଁ ସେବା କରେ ତାହାଙ୍କର ଜଣେ ଦୂତ ଏହି ରାତ୍ରିରେ ମୋ ପାଖରେ ଠିଆ ହୋଇ କହିଲେ, ପାଉଲ, ଭୟ କର ନାହିଁ, କାଇସରଙ୍କ ସମ୍ମୁଖରେ ତୁମକୁ ଠିଆ ହେବାକୁ ହେବ। ଆଉ ଦେଖ, ତୁମ୍ଭର ସହଯାତ୍ରୀ ସମସ୍ତଙ୍କୁ ଈଶ୍ୱର ତୁମକୁ ଦାନ କରିଅଛନ୍ତି। ତାହିଁ ହେଉଛି ଈଶ୍ୱରଙ୍କର ନିର୍ବାଚନ ବା ମନୋନୟନ। ଈଶ୍ୱର ମନୋନୀତ କରିଥିଲେ ଯେ ସେହି ଜାହାଜ ମଧ୍ୟରୁ କେହି ହେଲେ ବିନଷ୍ଟ ହେବେ ନାହିଁ। କିନ୍ତୁ ଅଳ୍ପ ସମୟ ପରେ ପାଉଲ ଦେଖିବାକୁ ପାରିଲେ ଯେ ନାବିକମାନେ ସେହି ଜାହାଜରୁ ବାହାରିଯାଇ ଖଣ୍ଡି ନୌକା ସାହାଯ୍ୟରେ ସ୍ଥଳଭାଗକୁ ଚାଲିଯିବା ନିମନ୍ତେ ଚେଷ୍ଟା କରୁଅଛନ୍ତି। ତେଣୁକରି ସେ ସେହି ଜାହାଜର ସତସେନାପତିଙ୍କୁ କହନ୍ତି, ଏମାନେ ଜାହାଜରେ ନ ରହିଲେ ଆପଣମାନେ ରକ୍ଷା ପାଇପାରିବେ ନାହିଁ। ତେବେ ସତସେନାପତି ବୋଧହୁଏ ପାଉଲଙ୍କୁ କହିଥିବେ, ଟିକେ ଅପେକ୍ଷା କରନ୍ତୁ। ଆଚ୍ଛା, ଆପଣ କହୁଥିଲେ ନା କେହି ହେଲେ ବିନଷ୍ଟ ହେବେ ନାହିଁ, ପୁଣି ଏପରି କ'ଣ କହୁଅଛନ୍ତି? ହଁ, ପାଉଲ ଯାହା କହିଥିଲେ ତାହା ସତ୍ୟ, କିନ୍ତୁ ତାହା ଈଶ୍ୱରଙ୍କ ଅଭିମତ ଥିଲା ଯେ କେହି ହେଲେ ବିନଷ୍ଟ ହେବେ ନାହିଁ। ମାତ୍ର ସତ୍ୟଟି ଥିଲା, ଏମାନେ ଜାହାଜରେ ନ ରହିଲେ ଆପଣମାନେ ରକ୍ଷା ପାଇପାରିବେ ନାହିଁ। ଏହା ଥିଲା ମନୁଷ୍ୟ ଆଡ଼ୁ, ସେମାନଙ୍କୁ ସେହି ଜାହାଜରେ ରହିବାକୁ ଥିଲା। ପ୍ରିୟ ବନ୍ଧୁ, ଈଶ୍ୱର ଯଦିଓ ସମଗ୍ର ମାନବଜାତିର ଉଦ୍ଧାର ନିମନ୍ତେ ଯୋଜନା ପ୍ରସ୍ତୁତ କରିଅଛନ୍ତି, ମାତ୍ର ସେ ଚାହାନ୍ତି ମନୁଷ୍ୟ ଯେପରି ତାହାଙ୍କର ନିକଟବର୍ତ୍ତୀ ହେଉ ଓ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରି ଉଦ୍ଧାରପ୍ରାପ୍ତ ହେଉ। ଈଶ୍ୱର ଆଜି ଏହି ପରିଥାଳ ନିମନ୍ତେ ସମସ୍ତଙ୍କୁ ଆହ୍ୱାନ ଦିଅନ୍ତି। ମାତ୍ର ଯିଏ ସେହି ଆହ୍ୱାନକୁ ଗ୍ରହଣ କରି ତାହାଙ୍କର ନିକଟବର୍ତ୍ତୀ ହୁଏ ସେ ଉଦ୍ଧାର ପାଏ। ଈଶ୍ୱର ତାହାଙ୍କର ମନୋନୀତ ସନ୍ତାନମାନଙ୍କୁ ସୁରକ୍ଷା ପ୍ରଦାନ କରନ୍ତି, ଆଉ ସେ ତାହାଙ୍କର ମନୋନୀତ ସନ୍ତାନ ହୁଏ। ସେ ସେହି ଅନନ୍ତ ଜୀବନର ଅଧିକାରୀ ହୁଏ। ମାତ୍ର ଯିଏ ପ୍ରତ୍ୟାଖ୍ୟାନ କରେ ସେ ବିନଷ୍ଟ ହୁଏ, ଓ ସେ ସେହି ମନୋନୀତମାନଙ୍କ ମଧ୍ୟରେ ସ୍ଥାନ ପାଏ ନାହିଁ। ଈଶ୍ୱର ଚାହାନ୍ତି ସମସ୍ତ ମାନବଜାତି ଯେପରି ପାପରେ ବିନଷ୍ଟ ନ ହୁଏ, ଅନନ୍ତ ଜୀବନର ଅଧିକାରୀ ହୁଅନ୍ତୁ ଓ ଆତ୍ମିକ ଆଶୀର୍ବାଦ ସବୁର ଅଧିକାରୀ ହୁଅନ୍ତୁ ଓ ମଣ୍ଡଳୀ ସହିତ ସଂଯୁକ୍ତ ହୋଇ ଖ୍ରୀଷ୍ଟଙ୍କ ମଣ୍ଡଳୀ ରୂପ ଶରୀରର ଅଂଶୀ ହୁଅନ୍ତୁ। କିନ୍ତୁ ଆଜି କ'ଣ ଆମେ ସେହି ଆହ୍ୱାନକୁ ସଫଳ କରିପାରୁଛୁ କି? ଯଦି କରିପାରିଛୁ, ତାହେଲେ ଆମେ ସେହି ମନୋନୀତମାନଙ୍କ ମଧ୍ୟରୁ ଜଣେ। ପ୍ରଭୁ ପ୍ରତ୍ୟେକଙ୍କୁ ଏହି ସଂକ୍ଷିପ୍ତ ଆଲୋଚନା ମଧ୍ୟ ଦେଇ ଆଶୀର୍ବାଦ କରନ୍ତୁ।
প্রিয় শ্রোতা, আমার কার্যক্রম নিয়মিত শুণুবার অশেষ ধন্যবাদ। আপনার এই কার্যক্রম শুণা দ্বারা আত্মিক জীবনের উপকৃত হয়ে পে আমার বিশ্বাস। প্রভু যীশু বিষয়ে অধিক জাণবার আগ্রহ লে অথবা উপাদেয় পুস্তকর আবশ্যক লে আমসহ যোগাযোগ করতু। আমার ঠিকা পথ প্রদর্শিকা ট্রান্স ওয়ার্ল্ড রেডিও ইন্ডিয়া পোস্ট বক্স নম্বর 33 ভুবনেশ্বর 751001
মোবাইল নম্বর 9777221415
ঠিকানাটি আউথরে শুনন্তু। পথ প্রদর্শিকা ট্রান্সওয়ার্ল্ড রেডিও ইন্ডিয়া পোস্ট বক্স নম্বর 33 ভুবনেশ্বর 751001
মোবাইল নম্বর 9777221415
আমার ইমেল অ্যাড্রেসটি লিখে রাখন্তু radio882.com। তেবে আজি পাই বিদায় দিওন্তু। নমস্কার।